ન તદભાસયેતે સૂર્યો ન શશાંકો ન પાવકઃ યદગત્વા ન નિવર્તંતે તદ્ધામ પરમં મમ મમૈવાંશુદિબલોકે જીવભૂતઃ સનાતનઃ મનઃ સ્વસ્થાનીન્દ્રિયાણિ પ્રકૃતિસ્થાનિ કર્ષતિ શરીરં યદ્વાપ્નોતિ યચ્ચાપ્યુત ક્રામતીશ્વરઃ ગૃહીત્વૈતાનિ સંયાતિ વાયુર્ગંધાનિ વાશયાત્ શ્રોત્રં ચક્ષુઃ સ્પર્શનં ચ રસનં ઘ્રાણમેવ ચ અધિષ્ઠાય મનશ્ચાયં વિષયાનુપસેવતે ઉત્ક્રામંતં સ્થિતં વાપિ ભુંજાનં વા ગુણાન્વિતં વિમૂઢાનાનુપશ્યંતિ પશ્યંતિ જ્ઞાનચક્ષુષઃ.
ଯେଉଁ ପଦ ପ୍ରାପ୍ତ ହେଲେ ସାଧକ ଆଉ ସଂସାରକୁ ପ୍ରତ୍ୟାବର୍ତ୍ତନ କରନ୍ତି ନାହିଁ, ଯେଉଁ ପଦ ସୂର୍ଯ୍ୟ ଚନ୍ଦ୍ର ଓ ଅଗ୍ନି ପ୍ରକାଶ କରିପାରନ୍ତି ନାହିଁ, ତାହା ହିଁ ଆମ୍ଭର ପରମ ସ୍ୱରୂପ ଅଟେ. ଆମ୍ଭର ସନାତନ ଅଂଶ ଜୀବ ହୋଇ ପ୍ରକୃତିରେ ଅବସ୍ଥିତ ମନ ଓ ପଞ୍ଚ ଇନ୍ଦ୍ରିୟମାନଙ୍କୁ ସଂସାରକୁ ଆକର୍ଷଣ କରିଥାଏ. ଯେପରି ବାୟୁ ପ୍ରବାହିତ ହେବାବେଳେ ପୁଷ୍ପାଦିରୁ ସୂକ୍ଷ୍ମ କଣା ସବୁ ନେଇଯାଏ, ସେହିପରି ଜୀବ ଯେତେବେଳେ ଏକ ଦେହ ପରିତ୍ୟାଗ କରି ଅନ୍ୟ ଦେହରେ ପ୍ରବେଶ କରନ୍ତି, ସେତେବେଳେ ପଞ୍ଚ ଇନ୍ଦ୍ରିୟ ଓ ମନକୁ ସଙ୍ଗରେ ନେଇଯାଆନ୍ତି. ଏହି ଜୀବ କର୍ଣ୍ଣ, ଚକ୍ଷୁ, ତ୍ୱକ୍, ଜିହ୍ୱା, ନାସିକା ଓ ମନକୁ ଆଶ୍ରୟ କରି ଶବ୍ଦସ୍ପର୍ଶ ଆଦି ବିଷୟମାନଙ୍କୁ ଉପଭୋଗ କରନ୍ତି. ଏକ ଦେହରୁ ଅନ୍ୟ ଦେହକୁ ଗମନ କଲାବେଳେ ଅଥବା ସେହି ଦେହରେ ଅବସ୍ଥାନ କାଳରେ ଇନ୍ଦ୍ରିୟାଦି ଯୁକ୍ତ ଏହି ଜୀବାତ୍ମାକୁ ଅବିବେକୀମାନେ ବିଚାର କରି ଦେଖିପାରନ୍ତି ନାହିଁ, ଜ୍ଞାନୀମାନେ ଦେଖିପାରନ୍ତି.
ୟତନ୍ତୋ ୟୋଗିନଶ୍ଚୈନଂ ପଶ୍ୟନ୍ତ୍ୟାତ୍ମନ୍ୟବସ୍ଥିତଂ ୟତନ୍ତୋପ୍ୟକୃତାତ୍ମାନୋ ନୈନଂ ପଶ୍ୟନ୍ତ୍ୟଚେତସଃ ୟଦାଦିତ୍ୟଗତଂ ତେଜୋ ଜଗଦ୍ଭାସୟତେଖିଳଂ ୟଚ୍ଚନ୍ଦ୍ରମସି ୟଚ୍ଚାଗ୍ନୋ ତତ୍ତେଜୋ ବିଦ୍ଧି ମାମକଂ ଗାମାବିଶ୍ୟ ଚ ଭୂତାନି ଧାରୟାମ୍ୟହମୋଜସା ପୁଷ୍ମାମି ଚୌଷଧିଃ ସର୍ବାଃ ସୋମୋ ଭୂତ୍ୱା ରସାତ୍ମକଃ ଅହଂ ଐଶ୍ୱାନରୋ ଭୂତ୍ୱା ପ୍ରାଣିନାଂ ଦେହମାଶ୍ରିତଃ ପ୍ରାଣାପାନ ସମାୟୁକ୍ତଃ ପଚାମ୍ୟନ୍ନଂ ଚତୁର୍ବିଧମ୍ ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ ମତ୍ତଃ ସ୍ମୃତିର୍ଜ୍ଞାନମପୋହନଂଚ ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ ବେଦାନ୍ତକୃତ୍ ବେଦବିଦେବ ଚାହଂ.
ଯୋଗୀମାନେ ଧ୍ୟାନାଦି ଦ୍ୱାରା ଚେଷ୍ଟାପରାୟଣ ହୋଇ ନିଜ ନିଜ ଦେହସ୍ଥିତ ଆତ୍ମାକୁ ଦର୍ଶନ କରନ୍ତି, କିନ୍ତୁ ଅଜିତେନ୍ଦ୍ରିୟ ଅବିବେକୀ ପୁରୁଷମାନେ ଯତ୍ନ କରି ମଧ୍ୟ ଏହାକୁ ଦେଖିପାରନ୍ତି ନାହିଁ. ସୂର୍ଯ୍ୟ ଚନ୍ଦ୍ର ଅଗ୍ନିରେ ଯେଉଁ ତେଜ ଅଖିଳ ଜଗତକୁ ପ୍ରକାଶିତ କରିଥାଏ, ତାହା ମୋର ତେଜ ବୋଲି ଜାଣିବ. ମୁଁ ପୃଥିବୀ ମଧ୍ୟରେ ପ୍ରବେଶ କରି ନିଜ ଶକ୍ତି ଦ୍ୱାରା ଚରାଚର ଭୂତଗଣଙ୍କୁ ଧାରଣ କରିଅଛି। ମୁଁ ରସମୟ ଚନ୍ଦ୍ର ସ୍ୱରୂପ ହୋଇ ଔଷଧ ଅର୍ଥାତ୍ ବୃକ୍ଷଲତାମାନଙ୍କୁ ପରିପୁଷ୍ଟ କରେ। ମୁଁ ଜଠରାଗ୍ନି ରୂପରେ ପ୍ରାଣୀମାନଙ୍କର ଶରୀରକୁ ଆଶ୍ରୟ କରି ପ୍ରାଣ ଓ ପାନ ବାୟୁର ସହଯୋଗରେ ଚବ୍ୟ ଚୋଷ୍ୟ ଲେହ ଓ ପେୟ ଜୀର୍ଣ୍ଣ କରେ। ମୁଁ ସମସ୍ତଙ୍କ ଅନ୍ତଃକରଣରେ ଜୀବାତ୍ମା ରୂପରେ ଅବସ୍ଥିତ। ମୋଠାରୁ ସ୍ମୃତି ଓ ଜ୍ଞାନ ଜାତ ହୁଏ ଏବଂ ସେହି ଉଭୟ ଶକ୍ତିର ବିଲୋପ ହୁଏ। ସମସ୍ତ ବେଦମାନଙ୍କ ଦ୍ୱାରା ମୁଁ କେବଳ କିଏ ହଁ, ମୁଁ କେବଳ ବେଦାନ୍ତ ପ୍ରଣେତା ଓ ବେଦାର୍ଥ ଜ୍ଞାନୀ ଅଟେ।
ଦ୍ୱାବିମୌ ପୁରୁଷୌ ଲୋକେ କ୍ଷରଶ୍ଚାକ୍ଷର ଏବ ଚ କ୍ଷରଃ ସର୍ବାଣି ଭୂତାନି କୂଟସ୍ଥୋକ୍ଷର ଉଚ୍ୟତେ ଉତ୍ତମଃ ପୁରୁଷସ୍ତ୍ୱନ୍ୟଃ ପରମାତ୍ମେତ୍ୟୁଦାହୃତଃ ଯୋ ଲୋକତ୍ରୟମାବିଶ୍ୟ ବିଭର୍ତ୍ତ୍ୟ ବ୍ୟୟ ଈଶ୍ୱରଃ ಯಸ್ಮಾತ್ ಕ್ಷರಮತೀತೋಹ ಮಕ್ಷರಾದಪಿ ಚೋತ್ತಮಃ ಅತೋಸ್ಮಿ ಲೋಕೆ ವೇದೇ ಚ ರಥಿತಃ ಪುರುಷೋತ್ತಮಃ ಯೋ ಮಾಮೇವ ಮಸಂಮೂಢೋ ಜಾನಾತಿ ಪುರುಷೋತ್ತಮಂ ಸ ಸರ್ವವಿದ್ ಭಜತಿ ಮಾಂ ಸರ್ವಭಾವೇನ ಭಾರತ ಇತಿ ಗುಹ್ಯತಮಂ ಶಾಸ್ತ್ರಮಿದಮುಕ್ತಂ ಮಯಾ ನಘ ಏತದ್ ಬುದ್ಧ್ವಾ ಬುದ್ಧಿಮಾನ ಸ್ಯಾತ್ ಕೃತ್ಕೃತ್ಯಶ್ಚ ಭಾರತ।
ଏଥିରୁ ଭିନ୍ନ ଅନ୍ୟ ଏକ ଉତ୍ତମ ପୁରୁଷ ପରମାତ୍ମା ବୋଲି କଥିତ ହୁଅନ୍ତି। ସେ ତିନି ଲୋକରେ ପ୍ରବିଷ୍ଟ ହୋଇ ସମସ୍ତଙ୍କୁ ପ୍ରତିପାଳନ କରୁଅଛନ୍ତି। ସେ ଅବ୍ୟୟ ଓ ସେ ଈଶ୍ୱର। ଯେହେତୁ ମୁଁ କ୍ଷରରୁ ଅତୀତ ଏବଂ ଅକ୍ଷରରୁ ଉତ୍ତମ, ସେହି ହେତୁରୁ ଲୋକ ବ୍ୟବହାରରେ ଏବଂ ବେଦରେ ଆମ୍ଭେ ପୁରୁଷୋତ୍ତମ ବୋଲି ଖ୍ୟାତ ଅଟୁ। ହେ ଅର୍ଜୁନ, ଯେ ମୋହ ବିମୁକ୍ତ ହୋଇ ଏହି ଭାବରେ ଆମ୍ଭଙ୍କୁ ପୁରୁଷୋତ୍ତମ ବୋଲି ଜାଣିପାରନ୍ତି, ସେ ସର୍ବଜ୍ଞ ହୁଅନ୍ତି ଏବଂ ସର୍ବୋତ ଭାବରେ ଆମ୍ଭଙ୍କୁ ଭଜନ କରନ୍ତି। ହେ ଧନଞ୍ଜୟ, ମୁଁ ଅତି ଗୋପନୀୟ ଏହି ତତ୍ତ୍ୱ ତୁମ୍ଭଙ୍କୁ କହିଲି, ଯେକୌଣସି ଲୋକ ଏହା ବୁଝିଲେ କୃତକୃତ୍ୟ ହୁଅନ୍ତି।
ಇತಿ ಶ್ರೀಮದ್ ಭಗವದ್ ಗೀತಾಸು ಉಪನಿಷತ್ಸು ಬ್ರಹ್ಮ ವಿದ್ಯಾಯಾಂ ಯೋಗ ಶಾಸ್ತ್ರೇ ಶ್ರೀ ಕೃಷ್ಣಾರ್ಜುನ ಸಂವಾದೇ ಪುರುಷೋತ್ತಮ ಯೋಗೋ ನಾಮ ಪಂಚದಶೋಧ್ಯಾಯಃ। षोडशाध्यायः दैवासुरसम्पदविभागयोगः श्रीभगवानुवाच अभयं सत्त्वं संशुद्धेर्ज्ञानयोगव्यवस्थितिः दानं दमश्च यज्ञश्च स्वाध्यायस्तपार्जवम् ಅಹಿಂಸಾ ಸತ್ಯಮಕ್ರೋಧ ತ್ಯಾಗ शांतिरपेशुनम् दयाभूतेश्वलोलुप्त्वं मार्दवं हेरचापलं तेजः क्षमाधृतिः शौचमद्रोहो नातिमानिता भवन्ति संपदं दैवीं अभिजातस्य भारत दम्भो दर्पोऽभिमानश्च क्रोधः पारुष्यमेव च अज्ञानं चाभिजातस्य पार्थसम्पदमासुरिम् दैवी सम्पदविमोक्षाय निबन्धाय सुरिमता माशुचः सम्पदं दैवीमभिजातोऽसि पाण्डव।